ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପବିତ୍ର ନବରାତ୍ରିର ପ୍ରଥମ ଦିନରେ ଦେଶରେ ଆଜିଠାରୁ ପରବର୍ତ୍ତୀ ପିଢ଼ି ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ ହୋଇଛି। ନୂତନ ସଂସ୍କାର ଲାଗୁ ହେବା ଦ୍ୱାରା 2 5% ଏବଂ 18% ଜିଏସ୍ଟି ସୀମିତ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ଅବସରରେ ସଞ୍ଚୟ ଉତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ନୂତନ ଜିଏସ୍ଟି ଦେଶର ବିକାଶ ଧାରାକୁ ତ୍ୱରାନ୍ୱିତ କରିବ। ଏହାଦ୍ୱାରା ସମସ୍ତ ବର୍ଗର ଲୋକ ଉପକୃତ ହେବା ସହ ବାର୍ଷିକ ପ୍ରାୟ 2.5 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
इस जीएसटी बचत उत्सव में आपकी बचत बढ़ेगी और आप अपनी पसंद की चीजों को और ज्यादा आसानी से खरीद पाएंगे। हमारे देश के गरीब मध्यम वर्गीय लोग, न्यू मिडिल क्लास, युवा, किसान, महिलाएं, दुकानदार, व्यापारी, उद्यमी सभी को ये बचत उत्सव का बहुत फायदा होगा।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଜିଏସ୍ଟି ସଂସ୍କାର ଦ୍ୱାରା ବିଭିନ୍ନ ସାମଗ୍ରୀର ଦର ହ୍ରାସ ପାଇଛି।
इस जीएसटी के महाबचत अभियान में किसानों को भी, अभी जो छात्र हैं उनके पढ़ाई लिखाई के सामान में, स्कूटी पे, कार पे, इन सब पे भी बड़ी छूट मिलने वाली है, जिससे कि हर एक परिवार में एक बड़ा बचत का महोत्सव शुरू होगा। साथ ही साथ जो हमारे छोटे व्यापारी है, छोटी इंडस्ट्री वाले हैं, उनको भी हर रॉ मटेरियल में बेनिफिट मिलेगा।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଜିଏସ୍ଟି ସଂସ୍କାର ଦ୍ୱାରା ଦେଶରେ ପୁଞ୍ଜିନିବେଶ ବୃଦ୍ଧି ପାଇବା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ୱଦେଶୀ ମନ୍ତ୍ରକୁ ଆପଣେଇ ଦେଶବାସୀ ଅଧିକ ଲାଭାନ୍ୱିତ ହେବେ ଏବଂ ଏହା ଦେଶର ଅର୍ଥନୈତିକ ସମୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ନିର୍ବାଚନ ମଣ୍ଡଳୀର କଲ୍ୟାଣ ମଣ୍ଡପଠାରେ ଜିଏସ୍ଟି ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଆଲୋଚନାରେ ଭାଗ ନେଇ ନୂତନ ଜିଏସ୍ଟି ନୀତି ଦେଶ ସମେତ ରାଜ୍ୟର ଅର୍ଥନୀତିରେ ଅନେକ ସୁଧାର ଆଣିପାରିବ ବୋଲି କହିଛନ୍ତି। ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଏସ୍ଟି ସଂସ୍କାର ଓ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ସମ୍ପର୍କିତ କର୍ମଶାଳାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ ଜିଏସ୍ଟି ହ୍ରାସ ପାଇଥିବାରୁ ସାଧାରଣ ଲୋକ ଉପକୃତ ହେବେ ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ସେ ମତ ରଖିଛନ୍ତି। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗତ 1 ବର୍ଷରେ 11 ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହୋଇଥିବା କହିଛନ୍ତି। ଖୁବ୍ ଶୀଘ୍ର ଏମ୍ସରେ ଯକୃତ ପ୍ରତିରୋପଣ ଓ ସ୍କିନ୍ ବ୍ୟାଙ୍କ ସେବା ଉପଲବ୍ଧ ହେବ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶହୀଦନଗର ଲୁଣିଆ ଗୁଳିକାଣ୍ଡର ଆଜି 73ତମ ସ୍କାରକୀ ଦିବସ ପାଳିତ ହେଉଛି। ସକାଳ ସମୟରେ ପ୍ରଭାତ ଫେରି ତିଳତର୍ପଣ ପରେ ବିଭିନ୍ନ ବର୍ଗର ଜନସାଧାରଣ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି। 1942 ଭାରତ ଛାଡ଼ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ବ୍ରିଟିଶ ଶାସନ ବିରୋଧରେ ପ୍ରତିବାଦ କରି 9 ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ। ଦେଶରେ ଆଜିଠାରୁ ଶକ୍ତି ଉପାସନାର ପର୍ବ ନବରାତ୍ରୀ ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରମୁଖ ଶକ୍ତିପୀଠ ଏବଂ ମନ୍ଦିରଗୁଡ଼ିକରେ ମା' ଦୁର୍ଗାଙ୍କୁ ଶୈଳପୁତ୍ରୀ ବେଶରେ ପୂଜା କରାଯାଉଛି। ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀଙ୍କ ଶାରଦୀୟ ନବରାତ୍ର ପୂଜା ଆଜିଠାରୁ ଆରମ୍ଭ ହେଉଛି। ଆଜି ମା' ଭଣ୍ଡାରଘରଣୀ ପୂର୍ବମୁଖୀ ହୋଇ ପାଟଖଣ୍ଡା ରୂପରେ ଦର୍ଶନ ଦେବେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗଡ଼ଜାତ ଅଞ୍ଚଳର ଗଡ଼ରକ୍ଷକ ଦେବୀ ମା' ରକ୍ତମ୍ବରୀ ଏବଂ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ 16 ଉପସାର ପୂଜା ଅନୁଷ୍ଠିତ ହୋଇଯାଇଛି। ଗଣ୍ଡାମାନଙ୍କ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଗଣ୍ଡା ଦିବସ ପାଳନ କରାଯାଉଛି। ବିଶ୍ୱରେ ଥିବା 5 ପ୍ରଜାତିର ଗଣ୍ଡାଙ୍କ ସୁରକ୍ଷା ଲାଗି ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। 2010 ଦକ୍ଷିଣ ଆଫ୍ରିକାର ବିଶ୍ୱ ବନ୍ୟଜନ୍ତୁ ଫଣ୍ଡ ଦ୍ୱାରା ପ୍ରଥମେ ଗଣ୍ଡା ଦିବସ ପାଳନ କରାଯାଇଥିଲା। 2011 ଆନ୍ତର୍ଜାତିକ ସ୍ତରରେ ଏହି ଦିବସ ପାଳନ କରାଯାଉଛି। ଗଣ୍ଡାମାନଙ୍କ ଅବୈଧ ଶିକାର ରୋକିବା ଏବଂ ସେମାନଙ୍କ ପାଇଁ ବାସସ୍ଥାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଭା ସମିତି ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯାଉଛି। ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଶିଶୁ ଗୃହର ବାର୍ଷିକ କ୍ରୀଡ଼ା ସମାବେଶ ଉତ୍ସାହ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଦଳେଇଗୁଡ଼ା ସରକାରୀ ଲାଲବାହାଦୁର ଉଚ୍ଚ ବିଦ୍ୟାଳୟରେ ଜୋନାଲ୍ସ୍ତରୀୟ ଦୌଡ଼ ଓ ଖେଳକୁଦ ପ୍ରତିଯୋଗିତାରେ 21ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଛନ୍ତି। ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।